वासुदेवाय स्कंद चौदाध्याय शोकोकार सपत्नीनां समृद्धिभिः समृद्धिभिः प्रजापतीनां भद्रंते मया युक्तां अनुग्रहं तद्भवान् दयमानायां सपत्नीनां समृद्धिभिः भद्रंते मय्यायुक्तामनुग्रहम् तद्भवान् दयमानायां सपत्नीनां समृद्धिभिः प्रजापतीनां भद्रंते मया युक्तामनुग्रहम् तद्भवान् दयमानायां सपत्नीनां समृद्धिभिः प्रजापतीनां भद्रंते मया युक्तामनुग्रहम् तेन भवान् आपण दयमानायां पीडितभैः सपत्नीमानुग्रह समृद्धिभिः समृद्धिद्वारा प्रजापतीनां जोमानुग्रह संतान अच्छि समानुग्रह भद्रं समस्त समृद्धि ते आपणंकु मई मोते अजुदान सब प्रकार मो प्रति विधान करंतु अनुग्रह भा कृपा शुक्रण भाग तेणु आपण मो प्रति कृपा प्रदर्शन करंतु मो पुत्र कामना करे मोर सपत्नी मानकर समृद्धि देखी मो दग्धिभूता आपण मो प्रति अनुग्रह करंतु आपणकर मंगल हेब भावे पर्जी श्रीमद भगवद गीतार संतानार्थे जौन संगम को अनुमोदन करवल इंद्रिय प्रीति अर्थे जौन क्रिया करने को निंदा कर द्वितीय जौन क्रिया निमित्त स्वामी को जो अनुरोध करवल इंद्रिय प्रीतिर कामना ना काम पीड़ा प्रपीड़ित हो से जौन संगम करने को कामना करना से मध्य पुत्र कामना करुत्र नेतु सपत्नी मान तुलन निजी को दीना बोली भावुं तेणु कश्यप पत्नी को संतुष्ट करवा उचित तेणु ये जो संध्याकाल ऋषिकर गर्भ संचार ये तृतीय स्कंद चौदह अध्याय शीर्षक ये जीति आसी स्वामी को अनुरोध करम पीड़िता संग प्रार्थना करद्यो से उपयुक्त समय नुह जानी किंतु जेहेतु से कम द्वारा पीड़ित होती से आर बुद्धि कम करूना जमी कहे भगवद गीता द्वितीय अध्याय जे धातु विषयान पुंस संगस्तेश जायते संगात संजायते काम कामात क्रोधो भी जायते क्रोधात भक्ति सम्मोह सम्मोहा स्मृति विभ्रम स्मृति भ्रंशात बुद्धिनाशो बुद्धिनाशात प्रणश्यति। तेणु यही भाव में गोटे पर गोटे अवस्था आसी जनकर पतन हो जाए। धातु विषय पुंस आम जो विषय विषय चिंता करुचे से आम आसक्ति आसुच्छे संगात से आसक्ति आसुच्छे आसक्ति रु संगात संजात काम आसक्ति रु आम कामना जात हो कामना जात हेले से काम जो बाधा प्राप्त हो क्रोध आसुच्छे एवं कामना जब आम पूरण करवा से लोभ आस तेणु यही भाव में क्रोधात भवती सम्मोह यही भाव में आम मोहग्रस्त हो सम्मोहात स्मृति विभ्रम सम्मोह हो मोह आम स्मृति नष्ट स्मृति नष्ट स्मृति वंशात बुद्धि नाश हो स्मृति जो ध्वंस नष्ट आम से बुद्धि नष्ट हो बुद्धि नाशात प्रणश्यति बुद्धि जितेबाला नष्ट से आमर पतन हो जाए। तेणु यही भाव में लोक मैंने कामग्रस्त विभिन्न प्रकार जो रही विकर्म करने पश्चात्पद हो तेणु जदिओ दीति जानती जे ये समय उपयुक्त समय नुह कि जेहेतु से काम पीड़ित तेणु से निजक संयत कर तेणु बर्तमान कहता भगवान दयमानाया आउ गोटे असुविधा थिला जे सपत्नी नाम समृद्धि भी सपत्नी कही तेरह जन भौनी से माने विवाह कर कश्यप मुनि को तेरह जन भौनी अन्य भौनी मानकर संतान हो जाती जना पड़ी सपत्नी नाम समृद्धि भी तांकर समृद्धि तांकर संतान सन्नति हो जाती जो कि ये आंकर ईर्षा आसुच्छे से मोर भी से पुत्र संतान लाभ कर समृद्धि लाभ कर मुपरिना कहीं ईर्षा आसी ईर्षा अंर जो कहुची जो ध्रुव महाराज जो जा भगवान अन्वेषण जाऊँ का विमाता सुरुचि पिता कल बस अनुमति देना बर बहुत प्रकार अपमानजनक कथा कहले तेणु तर माँ कहले सुनीति कहले तुम्हें यदि भगवान को आराधना करिब ताहले तुम्हार समस्त कामना पूरण हो अकाम सर्वकाम व मुख्य काम उदारधि तीव्रीण भक्ति जोगे न जजित पुरुष परम जार कौन कामना न था बा समस्त किसी कामना था बा मुक्ति कामना था यदि भगवान कर समान भजन करिवे भक्ति करिवे ताहले तांकर सब किसी पूर्ण हो जजित पुरुषं परम। तेणु ध्रुव जदि पांच वर्ष बालक किंतु से चलले जंगल अभिमुख चलले तेणु नारद मुनि गोटे प्रसंग गोटे कथा कही नारद मुनि कौन ध्रुव तुम्हें छोट पा तुम्हें कौन वर्तमान भगवान पाइपर भगवान पायापी बहुत कष्ट स्वीकार करा पड़ जन्म जन्म बीती जा भगवान पाइपर ना तुम बर्तमान खेल समय तुम्हें जो तुम विमाता तुमको कहीदे कठोर कथा कहीदे तुम मान अपमान कौन तुमर जो भाई अच्छी उत्तम ता प्रति तुम कहीं ईर्षा करुणाधिका मुदम रिपसे अनुप्रसम गुणाधमा मैत्री समाना तीछे न तापी रवि भूयते ये तीनोटी जिनस बहुत गुरुत्वपूर्ण गुणाधिका मुदम रिपसे आम ठू जो मैंने अधिक गुण से अच्छा देखिले आम साधारण ईर्षा आसे एनभि डिराइजन एंड प्राइड ये तीनोटी जिनस प्रभुपाद महाराज कहते एनभि डिराइजन एंड प्राइड दिज आर दि थ्री कजेस अफ मेटेरियल ट्रिबुलेसन ये तीनोटी कारण भौतिक जगत में जो दुख पाइबार ये सी कहते ना दयमानाया दुख दुख पाँच मुझे जली जाऊँ दयमानाया ईर्षार जली जा दयमानाया ये तीनोटी कारण हो जड़े दुख पाइबार तीनोटी कारण ଗୋଟେ ହେଉଛି ଏନ୍ଭି, ଗୋଟେ ହେଉଛି ଈର୍ଷା। ଏଇଠି ତାଙ୍କର ଈର୍ଷା ରହୁଛି। ସପତ୍ନୀ ନାଙ୍କ ସମୃଦ୍ଧି ବି ତାଙ୍କର ଯେଉଁ ଭଉଣୀମାନେ ଅଛନ୍ତି ସେ ବର୍ତ୍ତମାନ ତାଙ୍କର ସପତ୍ନୀ ହୋଇଯାଇଛନ୍ତି, ସ୍ୱାମୀଙ୍କର ସେମାନେ ମଧ୍ୟ ପତ୍ନୀ, ସପତ୍ନୀ ସେମାନେ, ତାଙ୍କର ସମୃଦ୍ଧି ଦେଖି ତାଙ୍କର ଈର୍ଷା ଆସୁଛି। ତେଣୁ ନାରଦମୁନି କହୁଛନ୍ତି, ହେ ଧ୍ରୁବ, ତମେ ଯେଉଁମାନେ ତୁମଠାରୁ ଟିକେ ଉନ୍ନତ ସ୍ତରରେ ଅଛନ୍ତି ବା ତାଙ୍କର ଅଧିକ ଗୁଣ ରହିଛି, ଗୁଣାଧିକାନ ମୁଦମ ଲୋପସେ, ତାଙ୍କୁ ଦେଖିଲେ ତମେ ଈର୍ଷା କର ନା, ତମେ ଆନନ୍ଦିତ ହୁଅ। ଅନୁକ୍ରସନ ଗୁଣା ଧମାତ, ଯେଉଁମାନେ ତୁମର ଟିକେ ନୀଚ ସ୍ତରରେ ଅଛନ୍ତି ବା ତାଙ୍କର କିଛି ଗୁଣ କମ୍ ଅଛି, ତାଙ୍କୁ ଦେଖିଲେ କୃପା କର, ଅନୁକ୍ରସନ। କିନ୍ତୁ ସାଧାରଣତଃ ଆମେ ତାଙ୍କୁ ଦେଖିଲେ କ'ଣ କରେ ନା ଡିରାଇଡ୍ କରେ, ବା ତାଙ୍କୁ ଦେଖିଲେ ଆମେ ଥଟ୍ଟା ପରିହାସ କରୁଛେ। ଏବଂ ମୈତ୍ରୀଙ୍କ ସମାନ ତନୁଚ୍ଛେନ, ଆମ ସମାନ ସ୍ତରରେ ଯେଉଁମାନେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ମୈତ୍ରୀ ବା ବନ୍ଧୁତା ସ୍ଥାପନ କରିବା। କିନ୍ତୁ ଆମେ କ'ଣ କରୁଛେ ନା ପ୍ରାଇଡ଼, ଆମର ଗର୍ବ କରୁଛେ, ତାଙ୍କୁ ଦେଖିଲେ ଆମେ ଗର୍ବ କରୁଛେ, ତାଙ୍କ ସହିତ ମିତ୍ରତା କରୁନି। ତେଣୁ ନାରଦମୁନି କହୁଛନ୍ତି ଯେ ଏଇ ତିନୋଟି ଜିନିଷ ଯଦି ଆମେ କରିପାରିବା, ଗୁଣାଧିକାନ ମୁଦମ ଲିପ୍ସେ, ଅନୁକ୍ରସନ ଗୁଣାଧମାତ, ମୈତ୍ରୀ ସମାନତ ନୁଚେ ନ ତାପି ଅଭିଭୂତି, ତାହେଲେ ସେମାନେ ତାପ ପାଇବେ ନାହିଁ। ଏଇ ଯେ ବର୍ତ୍ତମାନ ଏଇ ଦିତି ବର୍ତ୍ତମାନ ତାପ ପାଉଛନ୍ତି, ଦୟ ମହାନାୟା ତାପ ପାଉଛନ୍ତି, କାରଣ ସେ ଈର୍ଷା କରୁଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି ଯେ ଏନ୍ଭି, ଡିରାଇଜନ୍ ଆଣ୍ଡ ପ୍ରାଇଡ଼, ଦିଜ୍ ଆର୍ ଦି ଥ୍ରୀ କଜେସ୍ ଅଫ୍ ମେଟେରିଆଲ୍ ଟ୍ରିବୁଲେସନ୍। ଭୌତିକ ଜଗତରେ ଏଇ ତିନୋଟି କାରଣରୁ ଜଣେ ଦୁଃଖ ପାଆନ୍ତି, ଗୋଟେ ହେଉଛି ଈର୍ଷା, ଗୋଟେ ହେଉଛି ଥଟ୍ଟା ପରିହାସ କରିବା, ଆଉ ଗୋଟେ ହେଉଛି ଗର୍ବ। ତେଣୁ ଇଏ ଦିଦି ତାଙ୍କର ଅନ୍ୟ ଯେଉଁ ରହିଛନ୍ତି ଭଉଣୀମାନେ ସେମାନେ ତାଙ୍କର ସନ୍ତାନ ସନ୍ତତି ହୋଇଯାଇଛି, ଯେଉଁଥିପାଇଁ କି ଇଏ କହୁଛନ୍ତି ବର୍ତ୍ତମାନ ଦୟ ମହାନାୟା ତଦ୍ ଭଗବାନ ଦୟ ମହାନାୟା ସପତ୍ନୀନାଙ୍କ ସମୃଦ୍ଧି ବି, ତାଙ୍କର ସମୃଦ୍ଧି ମୁଁ ଦେଖିପାରୁନାହିଁ, ଯେହେତୁ ତାଙ୍କର ନିଜ ଭଉଣୀ, କିନ୍ତୁ ତଥାପି ତାଙ୍କର ସମୃଦ୍ଧିକୁ ସେ ଦେଖିପାରୁନାହିଁ, ତାଙ୍କ ଈର୍ଷା ହେଉଛି, ତାଙ୍କର କେମିତି ସନ୍ତାନ ହେଲା ମୋର କାହିଁକି ହେଲା ନାହିଁ। ତେଣୁ ପ୍ରଜାପତିନାଙ୍କ ଭଦ୍ରଙ୍କ ଦେ, ସେମାନେ ପ୍ରଜାପତି ହୋଇଛନ୍ତି, ତେଣୁ ମୁଁ ମଧ୍ୟ ପ୍ରଜାପତି ହେବା ପାଇଁ ଚାହୁଁଛି, ମୁଁ ମଧ୍ୟ ପ୍ରଜା ପ୍ରକୃଷ୍ଟେଣ ଜାୟତେ, ପ୍ରଜା ରାଜ୍ୟରେ ଯେତେ ଅଛନ୍ତି ସମସ୍ତେ ପ୍ରଜା, ରାଜା ଯିଏ ହେବେ ତାଙ୍କର କର୍ତ୍ତବ୍ୟ ହେଉଛି ସେ ପ୍ରଜାମାନଙ୍କର ପାଳନ କରିବେ, ରାଜା ହେଉଛି ପ୍ରଜାମାନଙ୍କ ପାଳନ କରିବେ। ତେଣୁ ଇଏ ରାଜା ଯିଏ ସିଏ ତାଙ୍କୁ କୁହାଯାଏ ଭଗବାନଙ୍କର ପ୍ରତିନିଧି, ନାରାୟଣଙ୍କ ନରାଧିପମ୍, ଭଗବତ ଗୀତା ଦଶ ମଧ୍ୟରେ ଭଗବାନ କହିଛନ୍ତି ଏକଦା ଅର୍ଜୁନକୁ, ଭଗବାନ ବିଷ୍ଣୁ ପାଳନ କରନ୍ତି, ବ୍ରହ୍ମା ସୃଷ୍ଟି କରନ୍ତି ଏବଂ ଶିବଜୀ ଧ୍ୱଂସ କରନ୍ତି। ଏ ତିନି ଗୁଣ ଅବତାର, ବ୍ରହ୍ମା ଆସନ୍ତି ରଜଗୁଣରେ, ବିଷ୍ଣୁ ଆସନ୍ତି ସତ୍ୟଗୁଣରେ ଏବଂ ଶିବ ଆସନ୍ତି ତମ ଗୁଣରେ। କିନ୍ତୁ ଯଦିଓ ବ୍ରହ୍ମା ଏବଂ ଶିବଜୀ ତାଙ୍କ ଉପରେ ଗୁଣର ପ୍ରଭାବ ରହିଛି, କିନ୍ତୁ ବିଷ୍ଣୁ ଗୁଣ ପ୍ରଭାବରୁ ମୁକ୍ତ। ତେଣୁ ରଜଗୁଣରେ ସେମାନେ ସୃଷ୍ଟି କରୁଛନ୍ତି, ବ୍ରହ୍ମା ସୃଷ୍ଟି କରୁଛନ୍ତି, ତମ ଗୁଣ ଦ୍ୱାରା ଶିବଜୀ ଧ୍ୱଂସ କରୁଛନ୍ତି ଏବଂ ସତ୍ୟଗୁଣ ଦ୍ୱାରା ବିଷ୍ଣୁ ପାଳନ କରନ୍ତି। ତ ରାଜା ଯେହେତୁ ସେ ପ୍ରଜା ପାଳନ କରିବେ, ସେଥିପାଇଁ ରାଜାଙ୍କୁ ଭଗବାନଙ୍କ ପ୍ରତିନିଧି ବୋଲି କୁହାଯାଉଛି, ନାରାୟଣ ଚ ନରାଧିପମ୍। ତେଣୁ ଏଇଥିରେ ଆମେ ଜାଣିବା ଯେ ଇଏ ହେଉଛି ଧର୍ମ, ପ୍ରକୃତ ଧର୍ମ ହେଉଛି ରାଜତନ୍ତ୍ର। କିନ୍ତୁ ବର୍ତ୍ତମାନ ଯୁଗରେ, କଳି ଯୁଗରେ ରାଜତନ୍ତ୍ର ଲୋପ ପାଇଯାଇଛି, ଗଣତନ୍ତ୍ର ଚାଲିଛି, ତା'ମାନେ ଇଏ ହେଉଛି ଧର୍ମର ଗ୍ଲାନି। ଗଣତନ୍ତ୍ର ପ୍ରକୃତରେ ଅନୁମୋଦିତ ଶାସନ ପଦ୍ଧତି ନୁହଁ, ଅନୁମୋଦିତ ଶାସନ ପଦ୍ଧତି ଭଗବାନ କହୁଛନ୍ତି ନା, ରାଜତନ୍ତ୍ର ହେଉଛି ଅନୁମୋଦିତ ଶାସନ ପଦ୍ଧତି। କିନ୍ତୁ ଯେହେତୁ କଳି ଯୁଗ ଆସିଗଲା, ତେଣୁ ଅନୁମୋଦିତ ଶାସନ ପଦ୍ଧତି ନଷ୍ଟ ହୋଇଯାଇଛି, ବର୍ତ୍ତମାନ ଗଣତନ୍ତ୍ର ଚାଲିଛି। କେତୋଟି ଦେଶରେ ଯଦିଓ ରାଜତନ୍ତ୍ର ରହିଛି, ସେ ଖାଲି ନାମକୁ ମାତ୍ର, ଯେମିତି ଇଂଲଣ୍ଡରେ ରାଣୀ ରହିଛନ୍ତି, କୁଇନ୍ ରହିଛନ୍ତି, ଆମେ ଯାଇଥିଲୁ ଡେନମାର୍କରେ ସେଠି ରାଜା ଅଛନ୍ତି, ଆଗରୁ ଥିଲେ ଏବେ ନାହାନ୍ତି, ଏବେ ରହିଯାଇଛି, ଏଠି ସେଠି ଡେମୋକ୍ରାସି ଚାଲିଛି। ତେଣୁ ଯଦିଓ କେତେ ଜାଗାରେ ରାଜତନ୍ତ୍ର ରହିଛି, ନେପାଳରେ ରାଜା ରହିଛନ୍ତି, କିଛି ଦିନ ତଳେ ବାହାରିଥିଲା ନ୍ୟୁଜ୍ରେ ତାଙ୍କ ପୁଅ ତାକୁ ମାରିଦେଲେ। ତେଣୁ ଇଏ ଯେଉଁ ରାଜତନ୍ତ୍ର ରହିଛି, ଇଏ ଖାଲି ନାମକୁ ରହିଛି, ରାଜତନ୍ତ୍ର ଲୋପ ପାଇଯାଇଛି ବର୍ତ୍ତମାନ, କାରଣ ଇଏ ହେଉଛି ଧର୍ମର ଗ୍ଲାନି, ଅଧର୍ମର ଅଭ୍ୟୁତ୍ଥାନ ହେଉଛି। ତେଣୁ ଏଠି ଦିତି କହୁଛନ୍ତି ପ୍ରଜାପତିନାଂ ଭଦ୍ରଂ ତେ, ଯଦି ମୁଁ ସନ୍ତାନ ଯାହା ଥିଲା ମୋର ସନ୍ତାନ ହେଲେ ଆପଣଙ୍କର ମଙ୍ଗଳ ହେବ, ଭଦ୍ରଂ ତେ ମୟା ଯୋଗଦାନ ଅନୁଗ୍ରହମ, ମୋତେ ଆପଣ ସେଥିପାଇଁ ସବୁପ୍ରକାର ଏ ମୁଁ କେମିତି ପ୍ରଜାପତି ହେବି, କେମିତି ମୁଁ ପ୍ରଜା ପ୍ରାପ୍ତ ହେବି, କେମିତି ସନ୍ତାନ ପ୍ରାପ୍ତ ହେବି, ସେଥିପାଇଁ ଆପଣ ବ୍ୟବସ୍ଥା କରନ୍ତୁ। ତେଣୁ ଏଠି ଏ ଶ୍ଳୋକର ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଏ ଯେଉଁ ଧର୍ମ, ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି ଧର୍ମ ଅବୃଦ୍ଧେଷୁ ଭୂତେଷୁ କାମସ୍ମି ଭରତର୍ଷଭ, ଯେଉଁ ଯୌନକାମନାଟା ରହିଛି ଏଇଟା ଧର୍ମ ଅନୁସାରେ ଯଦି ଯୌନକାମନାଟା ପ୍ରୟୋଗ କରାଯାଏ ତାହେଲେ ସେଥିରେ ଭଗବାନ କହୁଛନ୍ତି ମୁଁ ସେଠି ରହିଛି। ଧର୍ମ ଅବୃଦ୍ଧ ଭୂତେଷୁ କାମସ୍ମି ଭରତର୍, ମୁଁ ହେଉଛି କାମ, ସେଇ କାମ। କିନ୍ତୁ ଧର୍ମକୁ ଅବିରୁଦ୍ଧ, ଧର୍ମକୁ ବିରୁଦ୍ଧ କରୁନଥିବ, ଅବୈଧ ସ୍ତ୍ରୀ ସଂଘଟା ଏ ଯେଉଁ ଧର୍ମକୁ ଅବିରୁଦ୍ଧ ବିରୁଦ୍ଧ କରାଯାଉଛି, ଯେଉଁଟା ରହୁଛି ବୈଧ ଅବୈଧ ସ୍ତ୍ରୀ ସଂଘ। ବୈଧ ସ୍ତ୍ରୀ ସଂଘ କହିଲେ ପ୍ରଜା କାମନା ପାଇଁ ଜଣେ ଯଦି ସ୍ତ୍ରୀ ସଂଘ କରୁଛନ୍ତି ତାହେଲେ ସେଇଟା ହେଉଛି ନିୟମ ଅନୁସାରେ, ଧର୍ମ ଅନୁସାରେ, ଧର୍ମନୀତି ଅନୁସାରେ ସେଇଟା କ୍ରିୟାଟା ହେଉଛି। ତେଣୁ ଇଏ ଯେଉଁ ରହିଛି ସେଥିପାଇଁ ଆମର ଇସ୍କନରେ ଚାରୋଟି ବିଧି ନିଷେଧ କରାଯାଇଛି, ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମସ୍ ଚତୁର୍ବିଧା। ଏ ଧର୍ମ ଯେତେବେଳେ ପ୍ରଜା ରାଜା ପରୀକ୍ଷିତ ମହାରାଜ ଯେତେବେଳେ ଯାଉଛନ୍ତି ପ୍ରଜା ରାଜ୍ୟ ଶାସନ କରୁଛନ୍ତି, ଯୁଆଡ଼େ ଯାଉଛନ୍ତି ସମସ୍ତେ ତାଙ୍କର ଗୁଣଗାନ କରୁଛନ୍ତି, କାରଣ ଭଗବାନ ତାଙ୍କର ପାଣ୍ଡବମାନଙ୍କର ସେ ଭଗବାନ ନିଜେ କେତେବେଳେ ସାରଥି ହେଇଛନ୍ତି, କେତେବେଳେ ପାରିଷଦ ହେଇଛନ୍ତି, କେତେବେଳେ ତାଙ୍କ ସହିତ ତାଙ୍କର କ'ଣ ଶାନ୍ତିଦୂତ ହିସାବରେ କାର୍ଯ୍ୟ କରିଛନ୍ତି, ଏଭଳି ଭାବରେ ଭଗବାନ ବିଭିନ୍ନ ସେବାରେ ନିଯୁକ୍ତ ଅଛନ୍ତି ପାଣ୍ଡବମାନଙ୍କର। ଯଦିଓ ଭକ୍ତମାନେ ଭଗବାନଙ୍କ ସେବା କରନ୍ତି କିନ୍ତୁ ଭଗବାନ ମଧ୍ୟ ଭକ୍ତଙ୍କର ସେବା କରନ୍ତି, ଏଇଥିରୁ ଆମେ ଜାଣୁଛେ। ତେଣୁ ଯେତେବେଳେ ରାଜା ପରୀକ୍ଷିତ ମହାରାଜ ରାଜଶାସନ କରୁଥିଲେ, ଯୁଆଡ଼େ ଯାଉଥିଲେ ସିଆଡ଼େ ପ୍ରଜାମାନେ ତାଙ୍କର ଗୁଣଗାନ କରୁଥିଲେ, କାରଣ ଭଗବାନଙ୍କର ସେ ପ୍ରିୟ ଥିଲେ ପାଣ୍ଡବମାନେ। ତେଣୁ ଏହିଭଳି ଭାବରେ ଯେତେବେଳେ ଦେଖୁଛନ୍ତି, କିନ୍ତୁ ଯେତେବେଳେ ଭଗବାନ ଚାଲିଯାଇଛନ୍ତି, ଭଗବାନ 5000 ବର୍ଷ ତଳର କଥା, 5530 ବର୍ଷ ହୋଇଗଲା ଭଗବାନ ଚାଲିଯାଇଛନ୍ତି, ଭଗବାନ ଚାଲିଯାଇଛନ୍ତି, ଭଗବାନ କୃଷ୍ଣ ଚାଲିଯାଇଛନ୍ତି, ସେ ସମୟରେ କଳିର ସ୍ଥାନ ଆସିଯାଇଛି। କଳିର ତା ପୂର୍ବରୁ ସ୍ଥାନ, କଳିର ସମୟ ଆସିଯାଇଥିଲା, କିନ୍ତୁ ଯେହେତୁ ଭଗବାନ ଅଛନ୍ତି ସେ ପ୍ରବେଶ କରିପାରୁନଥିଲେ। ତେଣୁ ଯେତେବେଳେ ଭଗବାନ ଚାଲିଗଲେ କଳି ସୁଯୋଗ ଖୋଜୁଛି କେମିତି କଳି ପ୍ରବେଶ କରିବ, ତେଣୁ ସେ ପ୍ରବେଶ କଲେ କିଭଳି ନା ଏଇ ଗୋମିଥୁନଙ୍କୁ ପ୍ରହାର କରି, ଗାଭୀ ଏବଂ ବୃଷଭଙ୍କୁ ପ୍ରହାର କରୁଛନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି ଗୋ ରକ୍ଷା କରାଯିବ, 30 ଲକ୍ଷ ପଶୁ ଅଛନ୍ତି, କିନ୍ତୁ ଭଗବାନ ଅନ୍ୟ କେଉଁ ପଶୁକୁ ରକ୍ଷା କରିବା ପାଇଁ କହିନାହାନ୍ତି। ଭଗବତ ଗୀତାରେ 8ଦଶ ଅଧ୍ୟାୟରେ ଭଗବାନ କହିଛନ୍ତି ଅର୍ଜୁନ ବୈଶ୍ୟର କର୍ତ୍ତବ୍ୟ ହେଉଛି କୃଷି ଗୋରକ୍ଷା ବାଣିଜ୍ୟମ ବୈଶ୍ୟକର୍ମ ସ୍ୱଭାବଜମ, କୃଷି କରିବେ ଗୋରକ୍ଷା କରିବେ, ଯେଉଁ ଅନ୍ୟ ପଶୁମାନେ ଅଛନ୍ତି ତାଙ୍କ ରକ୍ଷା ପାଇଁ କୁହାଯାଇ ନାହିଁ, ଗୋରକ୍ଷା ପାଇଁ କୁହାଯାଇଛି। ତେଣୁ ଗୋରକ୍ଷାଟା ହେଉଛି ଧର୍ମ ନୀତି ଅନୁସାରେ, କିନ୍ତୁ ଧର୍ମର ଯେତେବେଳେ ଗ୍ରହଣ ହେଉଛି ଗାଈମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ନାହିଁ, ଏମିତିକି ଯେଉଁ ବର୍ଣ୍ଣନା କରାଯାଇଛି ଯେ ଯେଉଁ ଯୁଧିଷ୍ଠିର ମହାରାଜଙ୍କ ସମୟରେ, ପରୀକ୍ଷିତ ମହାରାଜଙ୍କ ସମୟ ପର୍ଯ୍ୟନ୍ତ ସେସବୁ ଚାଲିଥିଲା, ଗାଭୀମାନେ ଏତେ ସୁରକ୍ଷିତ ଥିଲେ ଯେ ସେମାନେ ଏତେ ଆନନ୍ଦିତ ଥିଲେ ତାଙ୍କର ପହ୍ନାରୁ କ୍ଷୀର ବାହାରି ମାଟିକୁ ଓଦା କରିଦେଉଥିଲା। ଏଇ ହେଉଛି ଯୁଧିଷ୍ଠିର ମହାରାଜ ପରୀକ୍ଷିତ ମହାରାଜଙ୍କ ସମୟରେ ତାଙ୍କର ଏଭଳି ଭାବରେ ରାଜଶାସନ କରୁଥିଲେ, ଏଭଳି ଭାବରେ ଧର୍ମନୀତି ଅନୁସାରେ କାର୍ଯ୍ୟ କରୁଥିଲେ, ଯେଉଁଥିପାଇଁ କି ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ଏବେ ଗୋଟେ ବାହାରିଛି ଯେ ବର୍ତ୍ତମାନ ମୋଦି ସରକାର ଚାହୁଁଛନ୍ତି ଯେ ସମସ୍ତେ ତାଙ୍କୁ ଆପ୍ଲିକେସନ୍ ଦିଅନ୍ତୁ, ଆପ୍ଲାଏ କରନ୍ତୁ ଯେ ଗୋ ରକ୍ଷା କରାଯିବ। ତେଣୁ ଆମର ଇସ୍କନର ଭକ୍ତମାନେ ମଧ୍ୟ ସେଇଟା କରୁଛନ୍ତି, ଗୋଟେ ପିଟିସନ୍ ଗୋଟେ ଆପ୍ଲିକେସନ୍ ଦେଉଛନ୍ତି ଗୋ ରକ୍ଷା କରାଯାଉ। ଯେଉଁ ରହିଛି ଆମର ମହାତ୍ମା ଗାନ୍ଧୀଙ୍କୁ ଯେତେବେଳେ କୁହାଗଲା ଯେ ଆପଣ ତ ଆମର ନେତା ଏବଂ ବାପୁ, ସେ ଆମର ଦେଶର ଆପଣ ହେଉଛନ୍ତି ସୃଷ୍ଟିକର୍ତ୍ତା, ତେଣୁ ଆପଣ ଏ ଗୋବଧକୁ ରକ୍ଷା, ଗୋବଧକୁ ବନ୍ଦ କରନ୍ତୁ। ସିଏ କହିଲେ, ମହାତ୍ମା ଗାନ୍ଧୀ କହିଲେ ଯେ ତାଙ୍କର ମୁସଲମାନ ମାନଙ୍କର ତାଙ୍କର ଧର୍ମରେ ରହିଛି ଗୋ ହତ୍ୟା କରିବା ପାଇଁ, ଆଉ ଆମେ କେମିତି ବନ୍ଦ କରିବା? ଯେତେବେଳେ ଚୈତନ୍ୟ ମହାପ୍ରଭୁ 530 ବର୍ଷ ତଳେ ଆବିର୍ଭାବ ହେଇ ଯେତେବେଳେ ଏଇ ସଂକୀର୍ତ୍ତନ ଆନ୍ଦୋଳନ ଆରମ୍ଭ କରିଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ସେହି ସମୟରେ ଯେଉଁମାନେ ବ୍ରାହ୍ମଣମାନେ ଥିଲେ, ବ୍ରାହ୍ମଣ କୁହରେ ଯାହା ହୋଇଛନ୍ତି କିନ୍ତୁ ପ୍ରକୃତରେ ବ୍ରାହ୍ମଣର ତାଙ୍କର ନାହିଁ, ତାଙ୍କର ବ୍ରାହ୍ମଣର ଯୋଗ୍ୟତା ନାହିଁ, ସେମାନେ ସବୁ ଅବଜେକ୍ସନ୍ କଲେ। ସେହି ସମୟରେ ମୁସଲମାନ ରାଜତ୍ୱ ଥିଲା, କାଜିକୁ ଯାଇ ସେମାନେ ଅବଜେକ୍ସନ୍ କଲେ ଯେ ଏମିତି ଇଏ ଜଣେ ଗୋଟେ ଆସିଛି ନୂଆ ପିଲା ନିମାଇ ପଣ୍ଡିତ, ଇଏ ଗୋଟେ ନୂଆ ଧର୍ମ ବାହାର କରିଛି। ଏ ଧର୍ମ କହିଲେ ଆମେ ବ୍ରାହ୍ମଣମାନେ ପୂଜା କରିବୁ, ଆଉ ଏମାନେ କ'ଣ ଯେକୌଣସି ଜାତିରେ ଆସି ପୂଜା କରିଦେଉଛନ୍ତି, ଇଏ କରିଦେଉଛନ୍ତି, ସବୁବେଳେ କ'ଣ ଭଗବାନ ନାମ ନେଉଛନ୍ତି? କେତେବେଳେ ଭଗବାନ ଶୋଇଛନ୍ତି? ଭଗବାନ ନାମ ନେଲେ ଭଗବାନ ଡିଷ୍ଟର୍ବ ହେବେନି? ଏଇଭଳି ଭାବରେ କାଜିକୁ ଯେତେବେଳେ ସେମାନେ ଆପତ୍ତି କଲେ, କାଜି ଆସି ତାଙ୍କୁ ବନ୍ଦ କରିଦେଲେ। ସେ ସ୍ଥାନ ଅଛି ନଦିଆ ନବଦ୍ୱୀପରେ, ସେ ସ୍ଥାନ ରହିଛି କୋଲ ଭଙ୍ଗା ସ୍ଥାନ, ଯେଉଁଠି କୋଳକୁ ଭାଙ୍ଗି ଦେଇଥିଲେ, କାଜି ଲୋକ ପଠେଇକି କୋଳକୁ ଭାଙ୍ଗି ଦେଇଥିଲେ। ତେଣୁ ତାପରେ ଯେତେବେଳେ ମହାପ୍ରଭୁ ଜାଣିଲେ ଯେ ଏଇଭଳି ଭାବରେ ଆମର ଆନ୍ଦୋଳନକୁ ବନ୍ଦ କରାଯାଉଛି, ସେତେବେଳେ ସେ ଏଟାକୁ ଗ୍ରହଣ କଲେ ନାହିଁ, ସେଇଟାକୁ ବିରୁଦ୍ଧ ଆଚରଣ କଲେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଇଏ ହେଉଛି ପ୍ରଥମ ଆମର ଡିସଓବିଡ଼ିଏନ୍ସ ମୁଭମେଣ୍ଟ ଯେଉଁଗୁଡ଼ାକ ରହିଛି, ସେଇଟାକୁ ଗ୍ରହଣ କଲେ ନାହିଁ, ସେ ନିୟମକୁ ମାନିଲେ ନାହିଁ, ନାହିଁ ନମାନ୍ୟ ଆରମ୍ଭ କରିଦେଲେ। ତେଣୁ ଲକ୍ଷେ ଲୋକ ସନ୍ଧ୍ୟାବେଳେ ମଶାଲ ଧରିକି ଯାଇ ପହଞ୍ଚିଗଲେ ସେ କାଜିଙ୍କ ଘରେ, ଘର ପାଖରେ ପହଞ୍ଚିଗଲେ। କାଜି ତାଙ୍କୁ ଦେଖି ଭୟ କରିଗଲେ, ଲୁଚିକି ରହିଗଲେ। ତେଣୁ ମହାପ୍ରଭୁ ତାଙ୍କୁ ଖବର ପଠାଇଲେ, ତେଣୁ ତାଙ୍କ ସେଇଠି ଆଲୋଚନା ଚାଲିଛି। କହିଲେ, ତମେ ଯେଉଁ ଧର୍ମ ବୋଲି କହୁଛ, ତମେ କ'ଣ ପିତାମାତାଙ୍କୁ ମାରିକି ଖାଉଛ? ଏ କି ଧର୍ମ ତମର? ଏ କଥା ଶୁଣି କାଜି ଆଶ୍ଚର୍ଯ୍ୟ ହେଇଗଲେ। କହିଲେ, ପିତାମାତାଙ୍କୁ ଆମେ ତ ମାରି ଖାଉନୁ, ଆମେ ଗାଭୀମାନଙ୍କୁ ମାରୁଛୁ ବା ଅନ୍ୟ ପଶୁପକ୍ଷୀମାନଙ୍କୁ ଖାଉଛୁ, ପିତାମାତାଙ୍କୁ ମାରି ଖାଉନୁ ତ? ନା ଗାଭୀ ତମର କ'ଣ ହେବେ? ଗାଭୀଙ୍କର କ୍ଷୀରରେ ତମେ ଖାଉଛ ନା, ଗାଭୀଙ୍କର କ୍ଷୀର ପିଉଛ ତମେ, ତେଣୁ ସେ ତମର ମାତା। ଆଉ ବୃଷଭ ବା ଗୋରୁମାନେ ଏମାନେ କୃଷି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି, ଏମାନେ ତମ ପିତା ଭଳି, ଏ ତମେ ଏମାନଙ୍କୁ ମାରିକି ଖାଉଛ, ଏଇଟା କି ଧର୍ମ ତମର? ତେଣୁ କାଜି ସେ ମଧ୍ୟ ଜାଣନ୍ତି, ଶାସ୍ତ୍ର ପଢ଼ିଛନ୍ତି, କୋରାନ ପଢ଼ିଛନ୍ତି, ବୈଦିକ ଶାସ୍ତ୍ର ବି କିଛି ପଢ଼ିଥିବେ, ଭଗବତ ଗୀତା ଇତ୍ୟାଦି, ତେଣୁ ବେଦ ଇତ୍ୟାଦି। ତେଣୁ ସେ କହିଲେ, ଆପଣଙ୍କର ବେଦରେ ବି ତ ରହିଛି, ଗୋବଧ ବ୍ୟବସ୍ଥା କରାଯାଇଛି, ଗୋବଧ ରଖାଯାଇଛି ବେଦରେ, ଆଉ ଆପଣ ଆମକୁ କାହିଁକି ଖାଲି ନିନ୍ଦା କରୁଛନ୍ତି? ନା, ଗୋବଧର ଅର୍ଥ ହେଉଛି ନୁହଁ ଯେ ଗୋ ହତ୍ୟା କରିବା, ଗୋବଧର ଗୋବେଧ ଯଜ୍ଞ ଯେଉଁ ରହିଛି, ଗୋଟେ ଗାଭୀକୁ ଯେତେବେଳେ ଯଜ୍ଞରେ ପ୍ରଦାନ କରାଯାଉଥିଲା, ବଳି ଦିଆଯାଉଥିଲା, ସେତେବେଳେ ସେ ଗୋଟେ ନୂତନ ଶରୀର ପ୍ରାପ୍ତ ହୋଇ ବାହାରୁଥିଲା, ସେ ଯଜ୍ଞ ମଧ୍ୟରୁ ଲମ୍ପ ପ୍ରଦାନ କରି ବାହାରୁଥିଲା, ଏ ବୈଦିକ ମନ୍ତ୍ର ପରୀକ୍ଷା ହେଉଥିଲା, ଏ ଗୋ ହତ୍ୟା ହେଉନଥିଲା, ମନ୍ତ୍ର ପରୀକ୍ଷା ହେଉଥିଲା। ତେଣୁ ଏହିସବୁ ବିଷୟରେ ଆଲୋଚନା କରାଯାଇକରି ସେତେବେଳେ ସେ କାଜି ସେ ସ୍ୱୀକାର କଲେ, ପ୍ରକୃତରେ ଆମର ଧର୍ମ ହେଉଛି କଳ୍ପିତ ଧର୍ମ, ଏ ପ୍ରକୃତ ଧର୍ମ ନୁହଁ। ତେଣୁ ଏ ଯେଉଁ ଗାଭୀମାନଙ୍କୁ ଯେଉଁ ସୁରକ୍ଷା ପ୍ରଦାନ କରାଯିବ, ସେମାନେ ସୁରକ୍ଷା ଦିଆଯାଉଥିଲା। ତେଣୁ ଭାଗବତଙ୍କ ପ୍ରଥମ ସ୍କନ୍ଧ 10 ମଧ୍ୟରେ ବର୍ଣ୍ଣନା କରାଯାଇଛି ଯେ ଯୁଧିଷ୍ଠିର ମହାରାଜଙ୍କ ସମୟରେ କାମଂ ବବର୍ଷ ପର୍ଜନ୍ୟ, ଯେହେତୁ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ ହେଉଥିଲା, ତେଣୁ ବୃଷ୍ଟି ମାଧ୍ୟମରେ ଯାହାର ଯାହା ଆବଶ୍ୟକତା ସେସବୁ ପ୍ରାପ୍ତ ହେଉଥିଲେ, କାମଂ ବବର୍ଷ ପର୍ଜନ୍ୟ। ସର୍ବକାମ ଦୁଃଖାମୟୀ ପୃଥିବୀ, ଯାହାର ଯାହା ଯିଏ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଖାଲି ମନୁଷ୍ୟମାନଙ୍କର କାହିଁ ଖାଦ୍ୟ ସଙ୍କଟ ଆସୁଛି? ପ୍ରଭୁପାଦ ମହାରାଜ ଏହି ପ୍ରଶ୍ନଟି ପଚାରନ୍ତି। ଶ୍ରୀ ଗୌରବ ସ୍ୱାମୀ ମହାରାଜ କଥାଟି କହୁଥିଲେ, ଯଦି ମନେକର ଗୋଟେ ରାସ୍ତାରେ ଗୋଟେ ଚାଉଳ ବସ୍ତାଟେ ପଡ଼ିଯାଇଛି, ଗୋଟେ କାଉଟେ ବା କି ପକ୍ଷୀଟେ ଆସିଲେ ତା'ର ଯେତିକି ଥଣ୍ଡାରେ ନେବା କଥା ସେ ନେଇ ଚିମୁଡ଼ିକି ପଳାଇବ, ବା ଗୋଟେ ପଶୁଟେ ଆସିଲେ ତା'ର ଯେତିକି ଦରକାର ସେ ଖାଇକି ପଳାଇବ, କିନ୍ତୁ ଯଦି ମନୁଷ୍ୟ ଜଣେ ଆସିବ ସେ ବସ୍ତାଟି ଧରି ଉଠେଇ ଚାଲିଲା। ତେଣୁ ଏଇଥିପାଇଁ ମୋ ଖାଦ୍ୟ ସଙ୍କଟ ଆସୁଛି, ପ୍ରକୃତରେ ଖାଦ୍ୟ ସଙ୍କଟ ନାହିଁ, 84 ଲକ୍ଷ 80 ଲକ୍ଷ ଜୀବଙ୍କର ଖାଦ୍ୟ ସଙ୍କଟ ନାହିଁ। ପ୍ରଭୁପାଦ ମହାରାଜ କହନ୍ତି, ଗୋଟେ ହାତୀ ଗୋଟେ ଥରକୁ 40 କେଜି ଖାଦ୍ୟ ଖାଉଛି, ତାହେଲେ ଖାଦ୍ୟ ସଙ୍କଟ କେଉଁଠୁ ଆସୁଛି? ସମସ୍ତଙ୍କର ଖାଦ୍ୟର ବ୍ୟବସ୍ଥା କରାଯାଇଛି, ଭଗବାନ ବ୍ୟବସ୍ଥା କରିଛନ୍ତି। ତେଣୁ ଏଇ ଯେଉଁ ଖାଦ୍ୟ ସଙ୍କଟ ଆସୁଛି ମନୁଷ୍ୟମାନଙ୍କର, କାରଣ ସେମାନେ ଧର୍ମନୀତି ଅନୁସାରେ କାର୍ଯ୍ୟ କରୁନାହାନ୍ତି। ତେଣୁ ଏଠି ଯେଉଁ କୁହାଯାଇଛି ଯେ କାମମ୍ ବବର୍ଷି ପର୍ଯ୍ୟନ୍ତ ସର୍ବକାମ ଭୁଗାମହି, ପରୀକ୍ଷିତ ମହାରାଜଙ୍କ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ଠିକ୍ ଭାବରେ ଚାଲିଥିବା ହେତୁ ସେଥିପାଇଁ ପୃଥିବୀରେ ଯେତେ ଜୀବ ଅଛନ୍ତି ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ସେ ପୂରଣ କରୁଥିଲେ। ସର୍ବକାମ ଦୁଗାମହି ବୋଲି ସେଥିରେ କୁହାଯାଉଛି, ଦୁଗା କାମଦୁଗା ମହି ହେଉଛି କାମଦୁଗା ବୋଲି କୁହାଯାଉଛି, ସବୁ ପ୍ରଦାନ କରୁଥିଲେ। ଏବଂ ଯେହେତୁ ଗାଭୀମାନେ ସୁରକ୍ଷିତ ଥିଲେ ତେଣୁକରି ମୁଦା ବୋଲି କୁହାଯାଇଛି, ପୟସ୍ୱଦି ସ୍ୱତିର୍ ମୁଦା ଶିଚି ସୂକ୍ଷ୍ମ ପ୍ରଧାନ ଗାଭନ। ଗାଭୀମାନେ ଯେହେତୁ ସୁରକ୍ଷିତ ଥିଲେ ସେଥିପାଇଁ ସେମାନେ ଆନନ୍ଦିତ ଥିଲେ। ବର୍ତ୍ତମାନ ଯୁଗରେ ଗାଭୀମାନେ ଆନନ୍ଦିତ ନୁହାନ୍ତି, କ୍ରନ୍ଦନ କରୁଛନ୍ତି। ତେଣୁ ସେତେବେଳେ ଏତେ ଗାଭୀମାନେ ଆନନ୍ଦିତ ଥିଲେ ତାଙ୍କର କନ୍ୟାରୁ ସ୍ୱତଃ କ୍ଷୀର ଜାତ ହୋଇ ମାଟିକୁ ଓଦା କରିଦେଉଥିଲା, ବର୍ଷାର ଆବଶ୍ୟକତା ହେଉନଥିଲା। ଏଭଳି ଆମେ ଜାଣିବା ଅର୍ଥନୀତି ଏଭଳି ଥିଲା ପାଣ୍ଡବମାନଙ୍କ ସମୟରେ, ସମସ୍ତେ ଆନନ୍ଦରେ ରହୁଥିଲେ। କିନ୍ତୁ ଯଦି ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ ନ କରାଗଲା ତାହେଲେ ସେମାନେ ଯେଉଁ ବର୍ତ୍ତମାନ ଦେଖୁଛନ୍ତି, ଆମେ ବିଭିନ୍ନ ପ୍ରକାର ଦେଶରେ ବିଭିନ୍ନ ପ୍ରକାର ଯୁଦ୍ଧ ଚାଲିଛି, ଭାରତ ପାକିସ୍ତାନ ଯୁଦ୍ଧ ଚାଲିଛି, ବିଭିନ୍ନ ସ୍ଥାନରେ ସବୁ ଯୁଦ୍ଧ ଚାଲିଛି, ୟୁନାଇଟେଡ୍ ନେସନ୍ ହୋଇଛି, ଜାତିସଂଘ ପ୍ରତିଷ୍ଠା ହୋଇଛି ଶାନ୍ତି ପ୍ରତିଷ୍ଠା କରିବା ପାଇଁ, କିନ୍ତୁ ଶାନ୍ତି ପ୍ରତିଷ୍ଠା ହୋଇପାରୁଛି କି? ପ୍ରଭୁପାଦ ମହାରାଜ କହନ୍ତି ଏ ଯେଉଁ ଜାତିସଂଘ ହୋଇଛି ଖାଲି ପତାକା ବଢ଼ି ଚାଲୁଛି, ଏତେ ମେମ୍ବର ହେଲେ 50-150 ମେମ୍ବର ହେଲେ ପତାକା ବଢ଼ି ଚାଲୁଛି, କିନ୍ତୁ ପ୍ରକୃତରେ ଶାନ୍ତି ରହୁନି, ଶାନ୍ତି ସ୍ଥାପନ କରିପାରୁନାହାନ୍ତି, କାରଣ ଯୁଦ୍ଧ ସବୁଆଡ଼େ ଚାଲିଛି। କାହିଁକି ନା ଏଇ ଯେଉଁ ଗୋହତ୍ୟା ହେଉଛି, ଗୋହତ୍ୟା କରିକି ଜଣେ କେମିତି ଶାନ୍ତିରେ ରହିପାରିବ? ତେଣୁ ପରୀକ୍ଷିତ ମହାରାଜଙ୍କ ସମୟରେ କିନ୍ତୁ କଳିର ସ୍ଥାନ ଆସିଯାଇଛି, କଳି ଆସିବ, କଳି କିଭଳି ପ୍ରବେଶ କରିବ ନା ଏ ଗୋ ସୁରକ୍ଷାକୁ ବନ୍ଦ କରିବ, ସେ ଗୋହତ୍ୟା ଆରମ୍ଭ କରିବ, ଗାଈମାନଙ୍କୁ ସେ ପ୍ରହାର କରିବା ଆରମ୍ଭ କଲେ। କଳି ଗୋଟେ ରାଜା ବେଶରେ ଗାଭୀମାନଙ୍କୁ ପ୍ରହାର କରୁଛନ୍ତି। ତେଣୁ ଏକଥା ଦେଖି ଗୋଭୀ ଯେଉଁ ବୃଷଭ ଏବଂ ଗାଭୀ ଏ କ୍ରନ୍ଦନ କରୁଛନ୍ତି, ତେଣୁ ରାଜା ଦେଖିକିରି ଆଶ୍ଚର୍ଯ୍ୟ ହୋଇଗଲେ, ଖଡ଼ଗ ଉତ୍ତୋଳନ କଲେ, କହିଲେ ମୋ ରାଜ୍ୟରେ ଗାଭୀମାନଙ୍କୁ ଅସୁରକ୍ଷିତ ହୋଇଛନ୍ତି, ଇଏ କିଏ କସ୍ତମ, ତୁମେ କିଏ ଏଭଳି ଭାବରେ ରାଜା ବେଶ ପଡ଼ିକିରି ଗାଭୀମାନଙ୍କୁ ତୁମେ ଆଘାତ କରୁଛ? ତେଣୁ ସେତେବେଳେ ପଚାରିଲେ ସେ ବୃଷଭ, ଜୟ ଶ୍ରୀ ରାଧାମଧନ ଯୋଗୀ ବୃଷଭ, ତାଙ୍କର ଚାରି ପାଦରୁ ତିନି ପାଦ ନଷ୍ଟ ହୋଇଯାଇଛି, ଗୋଟିଏ ପାଦ ରହିଛି, ବହୁ କଷ୍ଟରେ ଠିଆ ହୋଇଛନ୍ତି। ତେଣୁ ରାଜା ପଚାରିଲେ, ଏ ଆକୁ ଦଣ୍ଡ ଦେବା ପୂର୍ବରୁ ପଚାରିଲେ, ତୁମର ଏଭଳି ବୃଷଭ ତୁମର କାହିଁକି ଏଭଳି ଅବସ୍ଥା ହୋଇଛି, ତୁମର ତିନି ପାଦ କିଏ ନଷ୍ଟ କଲା? ତେଣୁ ବୃଷଭ କହୁଛନ୍ତି, ଏ ରାଜନ୍, ମୁଁ ଜାଣିପାରୁନାହିଁ ଆର କାରଣ କିଏ। ଆମେ ଭାବୁଛେ ଆମକୁ ଯିଏ ପୀଡ଼ା ଦେଉଛନ୍ତି ସିଏ ହେଉଛି ଏହାର କାରଣ, କିନ୍ତୁ ନା, ସେ କହିଲେ ମୁଁ ଜାଣିପାରୁନାହିଁ କାହିଁକି ନା ବାକ୍ୟ ଭେଦ ବିମୋହିତ, କିଏ କହୁଛନ୍ତି ଆମର ଭାଗ୍ୟ ଫଳରେ ମୁଁ ଏଇଟା ପାଉଛି, ଦୋଷ ପାଉଛି, ଦୁଃଖ ପାଉଛି, କିଏ କହୁଛନ୍ତି ଯେଉଁ କର୍ମ ଫଳରେ ଜଣେ ପ୍ରାପ୍ତ ହେଉଛି, କିଏ କହୁଛନ୍ତି ଭଗବାନଙ୍କ ବ୍ୟବସ୍ଥାରେ ଏଭଳି ହେଇଛି, କିଏ କହୁଛି ଦେବତାମାନଙ୍କ ଦ୍ୱାରା ଏଇଟା ହେଇଛି। ତେଣୁ ଏଇଭଳି ଭାବରେ ବାକ୍ୟ ଭେଦ ବିମୋହିତ, ମୁଁ ଜାଣିପାରୁନାହିଁ, ନ ବ୍ୟାଙ୍କ କ୍ଲେସ ବି ଜାଣି, ମୁଁ ଜାଣିପାରୁନି ଏହାର କାରଣ କ'ଣ, ଆପଣ ଏଇଟା ନିର୍ଣ୍ଣୟ କରନ୍ତୁ। ରାଜାଙ୍କୁ ଯେତେବେଳେ କହିଲେ, ରାଜା କହିଲେ, ହେ ବୃଷରୂପୀ, ତୁମେ ଆପଣ ପ୍ରକୃତରେ ବୃଷ ନୁହନ୍ତି, ଆପଣ ହେଉଛନ୍ତି ଧର୍ମ, ସ୍ୱୟଂ ଧର୍ମ, ତପ ଶୌଚ ଦୟା କ୍ଷମା ଇତି ପାଦା କୃତେ କୃତା ଅଧର୍ମାଂସୈ ତ୍ରୟୀ ଭଗ୍ନା ସ୍ମୟ ସଙ୍ଗ ମଧୈସ୍ତବ। ଆପଣ ହେଉଛନ୍ତି ସ୍ୱୟଂ ଧର୍ମରାଜ, ଆପଣଙ୍କର ଚାରି ପାଦ ଯେଉଁ ରହିଛି ତପସ୍ୟା ସତ୍ୟ ଦୟା ଶୌଚ, ଇଏ ହେଉଛି ଆପଣଙ୍କର ଚାରି ପାଦ। କିନ୍ତୁ ଇତି ପାଦା କୃତେ କୃତା, ସତ୍ୟ ଯୁଗରେ ଆପଣଙ୍କ ଚାରି ପାଦ ସୁରକ୍ଷିତ ଥିଲା, କିନ୍ତୁ ଆସ୍ତେ ଆସ୍ତେ ଯୁଗର ପରିବର୍ତ୍ତନରେ ଆପଣଙ୍କର ପାଦ ନଷ୍ଟ ହୋଇକା ଯାଉଛି, ଆଉ ବର୍ତ୍ତମାନ ଯେଉଁ ଗୋଟିଏ ପାଦ ରହିଛି ସିଏ ହେଉଛି ସତ୍ୟ, ସେଇଟାକୁ ମଧ୍ୟ ଏଇ ଯେଉଁ ରହିଛି ସମ୍ରାଟ ଯିଏ ଆସୁଛନ୍ତି, ଇଏ କଳି କଳି ତାକୁ ମଧ୍ୟ ହତ୍ୟା କରିବା, ତାକୁ ମଧ୍ୟ ସେ ପାଦଟି ନଷ୍ଟ କରିବା ପାଇଁ ଚାହୁଁଛି, ପୂର୍ଣ୍ଣ ଭାବରେ ଅଧର୍ମ ବ୍ୟାପିଯିବ। ତେଣୁକରି ମୁଁ ଏଇ ଯେଉଁ ରହିଛି ଏଇ ତୁମକୁ ଯେଉଁ ପ୍ରହାର ଦେଉଛି ମୁଁ ତାକୁ ହତ୍ୟା କରିବି କହି ଖଡ଼ଗ ଉତ୍ତୋଳନ କଲେ। ତେଣୁ ସେ ଯେଉଁ କଳି ରାଜା ବିଷୟରେ ଆସିଥିଲା ସେ ଶରଣ ନେଲା, ପରୀକ୍ଷିତ ମହାରାଜଙ୍କ ଶରଣ ନେଲା। କହିଲା, ପ୍ରଭୁ ମୋର ବର୍ତ୍ତମାନ ସମୟ ଆସିଯାଇଛି, ମୁଁ କେଉଁଠୁ ରହିବି, ମୋତେ ବ୍ୟବସ୍ଥା କରନ୍ତୁ। ସତ୍ୟ ଗଲା, ତୃତୀୟ ଗଲା, ଦ୍ୱାପର ଗଲା, ବର୍ତ୍ତମାନ କଳିଯୁଗ ଆସିଲା, ମୋତେ ସ୍ଥାନ ନଦେଲେ ମୁଁ କେଉଁଠୁ ରହିବି, କଳିଯୁଗ ଆସିଯାଇଛି। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କଲେ, ଠିକ୍ ଅଛି, କଳିକୁ ସ୍ଥାନ ଦେବା, ତୋତେ କେଉଁଠୁ ରହିବୁ ତୁ, ନା ମୁଁ ଏଇସବୁ ଯେଉଁଠି ଗୋହତ୍ୟା ହେଉଛି, ଦ୍ୟୁତମ ପାୱନମ ସ୍ତ୍ରିୟମ ସୁନା ଯତ୍ର ଧର୍ମ ଚତୁର୍ବିଧା, ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ, ଏବଂ କ'ଣ ଦ୍ୟୁତମ ପାୱନମ ସ୍ତ୍ରିୟମ ସୁନା, ସୁନା କହିଲେ ଜୀବ ହତ୍ୟା ଯେଉଁଠି ହେଉଛି, ମୁଁ ସେଇଠି ରହିବି ପ୍ରଭୁ, ମୋତେ ସେଇଠି ସ୍ଥାନ ଦିଅନ୍ତୁ। ନା ଠିକ୍ ଅଛି, ତୁମେ ସେଇ ସ୍ଥାନରେ ରହିବ, ଆଉ କୁଆଡ଼େ ଯିବନି, ନା ଠିକ୍ ଅଛି ପ୍ରଭୁ, ମୁଁ ସେଇଠି ରହିବି। ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ ସେହି ସ୍ଥାନରେ ଦେଇ ଅଭ୍ୟର୍ଥିତା ତଥାତସ୍ମି ସ୍ଥାନାନି କଳାଇ ଦେଉ, ଦ୍ୟୁତଂ ପାନମ ସ୍ତ୍ରିୟଂ ସୁନା ଯତ୍ର ଅଧର୍ମ ଚତୁର୍ବିଧା, ଇଏ ହେଉଛି ଅଧର୍ମ, ଚାରୋଟି ସ୍ଥାନ ତାଙ୍କୁ ଦିଆଗଲା। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଫେରୁଛନ୍ତି, ସେତେବେଳେ କଳି ପୁଣି ଯାଇ ପହଞ୍ଚିଗଲେ, ମହାରାଜ ମହାରାଜ, ନା କ'ଣ ହେଲା, ନା ଆପଣ ଯେଉଁ ଚାରୋଟି ସ୍ଥାନ ଦେଲେ ସେଇଟା ସଫିସିଏଣ୍ଟ ନୁହଁ, ଆପଣ ଯେଉଁ ଚାରୋଟି ସ୍ଥାନ ଦେଲେ, ଆପଣ ଠିକ୍ ଭାବରେ ରାଜଶାସନ କରିଥିବାରୁ କେଉଁଠି ସ୍ଥାନ ମୁଁ ପାଇପାରୁନାହିଁ, କାଁ ଭା କେଉଁଠି ପାଉଛି, ମୁଁ ସେଥିରେ କେମିତି ରହିବି, ମୋତେ ଜାଗା ହେଉନି। ନା ଠିକ୍ ଅଛି, ପୁନଶ୍ଚ ଜାତ ମାନାୟାମ ଜାତ ରୂପ ମଦାତ ପ୍ରଭୁ, ପୁଣି ଯେତେବେଳେ ସେ ପ୍ରାର୍ଥନା କଲେ, ମହାରାଜ କହିଲେ, ଠିକ୍ ଅଛି ତୁମେ ଯାଅ ସୁବର୍ଣ୍ଣରେ ରହିବ, ଜାତ ରୂପ ମଦାତ ପ୍ରଭୁ। ସୁବର୍ଣ୍ଣ ସ୍ଥାନ କାହିଁକି ଦେଲେ, ନା ଯତ୍ର ଅମୃତଂ ମଦଂ କାମଂ ରଜୋ ବୈରଂ ଚ ପଞ୍ଚମ, ପାଞ୍ଚଟି ଅସୁବିଧା ଅଛି ସେଠି ସୁନାରେ। ଅନୃତମ, ଅନୃତମ କହିଲେ ମିଥ୍ୟା ସେଠି ରହିବ, ମଦମ ଯାହା ପାଖରେ ସୁନା ରହିଛି ତାର ଗର୍ବ ରହିଛି, ଏବଂ ବିଭିନ୍ନ ପ୍ରକାର କାମ ପୂରଣ କରିବା ପାଇଁ ସେମାନେ ଚାହିଁବେ, ବହୁତ ଧନ ରହିଛି, ଏବଂ ରଜଗୁଣ ସେଠି ପ୍ରାଧାନ୍ୟ ରହିବ, ଏବଂ ଶତ୍ରୁତା ମଧ୍ୟ ରହିବ। ତେଣୁକରି ଯେ କହିଲେ, ଠିକ୍ ଅଛି ତୁମେ ଯାଇ ସୁବର୍ଣ୍ଣରେ ରୁହ। ତେଣୁ ଏଇ ଯେଉଁ ସ୍ଥାନ ରହିଛି, ଚାରୋଟି ସ୍ଥାନ, ଇଏ ହେଉଛି ଅଧର୍ମର ସ୍ଥାନ। ସେଥିପାଇଁ ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେହି ସମୟରେ ଏ ଅଧର୍ମ ଚାରିଆଡ଼େ ବ୍ୟାପି ଯାଇଥିଲା। ଏଭଳି ଲୋକମାନେ ଏଭଳି ଅଧର୍ମ, ଆମେ ଯାଇଛୁ ପାଶ୍ଚାତ୍ୟ ଜଗତରେ, ଆମେ ଦେଖିଛୁ ଯୁଆଡ଼େ ଗଲେ ସିଆଡ଼େ ଚାଲିଛି, ସିଗରେଟ୍ ଟାଣ ଚାଲୁଛି, ସ୍ତ୍ରୀ ଲୋକମାନେ ମଧ୍ୟ ସିଗରେଟ୍ ଟାଣୁଛନ୍ତି, ମଦ ପିଇକି ବୁଲୁଛନ୍ତି, ଡେନମାର୍କ ଆମେ ଦେଖିଲୁ। ତେଣୁ ଆମେ ସେ କଥା ଦେଖୁଥିଲୁ, ଚିନ୍ତା କରୁଥିଲୁ, ପ୍ରଭୁପାଦ ମହାରାଜ ଏ ଦେଶ ରାଜ୍ୟକୁ ଆସି, ପାଶ୍ଚାତ୍ୟ ଜଗତକୁ ଆସି, ସେମାନେ ସବୁ ଅଧର୍ମରେ ଥିଲେ, ତାଙ୍କୁ ପୁଣି ସେ ଧର୍ମ ପଠକୁ ଆଣିଲେ, ଏଇ ଚାରୋଟି ମନା କରିଦେଲେ, ନା ତୁମେ ଏଇସବୁ ଯେଉଁମାନେ ଆସିବେ ଭଗବାନ ନାମ ଗ୍ରହଣ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଗବାନଙ୍କ ନାମ ନେଲେ ତୁମେ ଏଇସବୁ ଚାରୋଟି ଯେଉଁ ଅଧର୍ମ ରହିଛି ଏଥିରୁ ମୁକ୍ତ ରହିପାରିବ, ନହେଲେ ତୁମେ କରିପାରିବ ନାହିଁ। ଆମେରିକା ସରକାର ବହୁତ ଚେଷ୍ଟା କଲେ, ସେମାନେ ଯେଉଁ ନିଶା ଶକ୍ତ ହୋଇକି ରହିଥିଲେ ତାଙ୍କୁ ନିଶାରୁ ମୁକ୍ତ କରିବା ପାଇଁ ବହୁତ ଚେଷ୍ଟା କଲେ, ଆମ ଭାରତବର୍ଷରେ ମଧ୍ୟ ବହୁତ ଚେଷ୍ଟା ଚାଲିଛି ଏଡ୍ସକୁ ବିନାଶ କରିବା ପାଇଁ, ଏଡ୍ସକୁ ପ୍ରତିହତ କରିବା ପାଇଁ ସବୁ ବ୍ୟବସ୍ଥା ଚାଲିଛି, ମଦ ଇତ୍ୟାଦି ଯେଉଁ ରହିଛି ଦୋକାନ ସବୁ ରହିଛି, ଲାଇସେନ୍ସ ଦିଆଯାଉଛି ଗଭର୍ଣ୍ଣମେଣ୍ଟ ତରଫରୁ, ମଦକୁ ବନ୍ଦ କରିବା ପାଇଁ ସବୁ ବ୍ୟବସ୍ଥା ଚାଲିଛି, ଗଣ୍ଡଗୋଳ ଚାଲିଛି, କିନ୍ତୁ କରିପାରୁନାହାନ୍ତି କାହିଁକି, ନା ଜଣେ ଛାଡ଼ିପାରିବ ନାହିଁ, ଏ ଯେଉଁ ନିଶା ଦ୍ରବ୍ୟ ରହିଛି ଜଣେ ଛାଡ଼ିପାରିବ ନାହିଁ। ଅଧର୍ମ ଜାଣିଲେ ମଧ୍ୟ ଆମେ କେତେକାରେ କହୁଥିଲେ, ଅର୍ଜୁନ ସେ କଥା ପଚାରିଲେ, ଜଣେ ଲୋକ ଜାଣିଲେ ମଧ୍ୟ ସେଇଟା ଛାଡ଼ିପାରୁନାହିଁ କାହିଁକି, କାହିଁକି ସେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛି, ଆମେ ଗତକାଲି ଆଲୋଚନା କରିଥିଲେ, ଭଗବାନ ତାର ଉତ୍ତର ଦେଇଥିଲେ। ତେଣୁ ଜଣେ ଯଦି ଉନ୍ନତ ସ୍ୱାଦ ନ ପାଇବ, ସେ ଏ ନିଜ ସ୍ୱାଦକୁ ଛାଡ଼ିପାରିବ ନାହିଁ। ଭଗବତ ଗୀତାରେ ଭଗବାନ ମଧ୍ୟ କହିଛନ୍ତି ଅର୍ଜୁନକୁ ସେ କଥା, ଅର୍ଜୁନ ପରମ ଦୁଷ୍ଟ ନିବର୍ତ୍ତତେ ରସବର୍ଜ୍ୟମ ରସପ୍ରିୟସ୍ୟ ପରମ ଦୁଷ୍ଟ ନିବର୍ତ୍ତତେ, ଜଣେ ଯଦି ଚେଷ୍ଟା କରିବ, ବହୁତ ଚେଷ୍ଟା କରିବ ଯେ ଠିକ୍ ଅଛି ଏସବୁ ମିଠା ଜିନିଷ ଖାଇବା ନାହିଁ, ନିଜ ଜିଭାକୁ ସଂଯତ ରଖିବା, ରସବର୍ଜନ କଲେ ମଧ୍ୟ ତାଙ୍କ ଭିତରେ ସେ ଇଚ୍ଛାଟା ରହିଛି, ଇଚ୍ଛାଟି ରହିଛି, ସେ କାମନାଟି ରହିଛି। କିନ୍ତୁ ଜଣେ ଯେତେବେଳେ ଗୋଟେ ଉନ୍ନତ ସ୍ୱାଦ ପାଇବ, ପରମ ଦୁଷ୍ଟ ନିବର୍ତ୍ତତେ, ସେତେବେଳେ ସେ ଏ ନିମ୍ନ ସ୍ୱାଦକୁ ଛାଡ଼ିପାରିବ। ତେଣୁ ଆମେରିକା ସରକାର ଯେତେ ଚେଷ୍ଟା କଲେ ମଧ୍ୟ, ଆମର ଭାରତବର୍ଷରେ ମଧ୍ୟ ବହୁତ ଜାଗାରେ ଚାଲିଛି, ଗଣ୍ଡଗୋଳ ଚାଲିଛି ବିଭିନ୍ନ ସ୍ଥାନରେ, ଏଇ ଯେଉଁ ନିଶାଦ୍ରବ୍ୟକୁ ବନ୍ଦ କରିବା ପାଇଁ, ମଦପାନକୁ ବନ୍ଦ କରିବା ପାଇଁ, କିନ୍ତୁ ହେଇପାରୁନାହିଁ କାହିଁକି, ନା ସେମାନେ ଯଦି ଇସ୍କନକୁ ଆସନ୍ତେ ତାହେଲେ ସେଇଟା ବନ୍ଦ ହେଇଯାଆନ୍ତା। କାରଣ ସେମାନେ ଯେଉଁମାନେ ଡ୍ରଗ୍ ଆଡିକ୍ଟ ଥିଲେ ସେମାନେ ଯେତେବେଳେ ପ୍ରଭୁପାଦଙ୍କ ଶରଣରେ ଆସିଲେ, ସେତେବେଳେ ଭଗବାନଙ୍କ ନାମ କୀର୍ତ୍ତନ କଲେ, ଭଗବାନ କଥା ଶ୍ରବଣ କଲେ, ସେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେଲେ, ଯେଉଁଥିପାଇଁ ସେମାନେ ସେସବୁ ନିମ୍ନ ସ୍ୱାଦକୁ ଛାଡ଼ି ଦେଇପାରିଲେ। ଜଣେ ଉନ୍ନତର ସ୍ୱାଦ ନ ପାଇବା ପର୍ଯ୍ୟନ୍ତ ଏ ନିମ୍ନତର ସ୍ୱାଦକୁ ସେ ଛାଡ଼ିପାରିବେ ନାହିଁ। ତେଣୁ ଏ ଯେଉଁ ଚାରୋଟି ସ୍ଥାନ ରହିଛି, ଦିଉଦଙ୍କ ବାହନଙ୍କ ସ୍ତ୍ରୀଙ୍କ ସୁନା, ଏଇ ଯତ୍ର ଅଧର୍ମ ଚତୁର୍ବିଧା, ଏଇ ଅଧର୍ମର ସ୍ଥାନ ଭଗବତ ଗୀତାରେ ଭଗବାନ ସେଇଟା କହୁଛନ୍ତି। ଧର୍ମ ଅବିରୁଦ୍ଧ ଭୂତେଷୁ କାମସି ଭରତ, କାମକୁ ବନ୍ଦ କରାଯାଉ ନାହିଁ, କିନ୍ତୁ ଧର୍ମ ଅବିରୁଦ୍ଧ ଭୂତେଷୁ, ଧର୍ମ ଅବିରୁଦ୍ଧ କହିଲେ ଜଣେ ଏବଂ ପ୍ରଜା ନରତି, ଜଣେ ଯେତେବେଳେ ସ୍ତ୍ରୀ ସଙ୍ଗ କରୁଛନ୍ତି ସନ୍ତାନ ଉତ୍ପାଦନ ହିସାବରେ କରିବେ, ଖାଲି ଆନନ୍ଦ ପାଇବା ପାଇଁ ସେଇଟା କରିବେ ନାହିଁ, ସେଇଟା ହେଉଛି ଧର୍ମ ବିରୁଦ୍ଧ ହୋଇଯିବ। କିନ୍ତୁ ଜଣେ ପ୍ରଜା ଉତ୍ପନ୍ନ ପାଇଁ ଯଦି ଯେତେବେଳେ ସଙ୍ଗ କରିବେ, ପ୍ରଥମେ ଯେତେବେଳେ ବ୍ରହ୍ମା ସୃଷ୍ଟି କଲେ ସେତେବେଳେ ଚାରି କୁମାର ଏ ଚାହିଁଲେ ନାହିଁ ସୃଷ୍ଟି କରିବା ପାଇଁ, ଆମେ ଆଲୋଚନା କରାଯାଇଛି, ଏ ବିଷୟରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ଆରମ୍ଭରେ ବର୍ଣ୍ଣନା କରାଯାଇଛି। ସେଇଥିପାଇଁ ବ୍ରହ୍ମାଙ୍କର କ୍ରୋଧ ଆସିଲା, ଯେଉଁ କ୍ରୋଧରୁ ଆସିଲେ ଯାହା ତଳେ କିଏ ରୁଦ୍ର ଶିବଜୀ, ରୁଦ୍ର ରୋଦନ ବୋଲି କୁହାଯାଉଛି, ରୁଦ୍ର ଯାହା ତାଇକି ରୋଦନ କରୁଛନ୍ତି, ଏବଂ ସେହି ରୋଦନରେ ସୁବର୍ଣ୍ଣ ଆଉ ରୂପା ସବୁ ତିଆରି ହୋଇଯାଉଛି, ସେ ଅଶ୍ରୁରେ ସୁବର୍ଣ୍ଣ ଏବଂ ରୂପା ହୋଇଯାଉଛି, ଶିବଜୀଙ୍କର ଏତେ ଶକ୍ତି ରହିଛି। ତେଣୁ ବ୍ରହ୍ମା ଦେଖିଲେ, ପ୍ରଥମେ ଯେତେ ଚେଷ୍ଟା କଲେ ମଧ୍ୟ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ପ୍ରଜା ବ୍ରହ୍ମା ଦେଖିଲେ ବହୁତ ଚେଷ୍ଟା କଲେ ମଧ୍ୟ ପ୍ରଜା ବିସ୍ତାର ହୋଇପାରୁନାହିଁ, ବହୁତ ମୁନିଋଷିମାନଙ୍କୁ ସୃଷ୍ଟି କଲେ, ମରିଚି ୟତ୍ରୀ ଅଙ୍ଗିରସ ପୁଲସ୍ଥ ପୁଲ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ଇତ୍ୟାଦି, କିନ୍ତୁ ପ୍ରଜା ବିସ୍ତାର ଭାବରେ ହୋଇପାରୁନାହିଁ। ତେଣୁ ସେ କହିଲେ ଏହାର କାରଣ କ'ଣ, ସେ ଚିନ୍ତା କରୁଛନ୍ତି। ତେଣୁ ତାପରେ ସେ ଏଇ ମୈଥୁନ ଧର୍ମରେ ପ୍ରଜା ସୃଷ୍ଟି କରିବା ପାଇଁ ଦୁଇ ଜଣଙ୍କୁ ସୃଷ୍ଟି କଲେ, ଗୋଟେ ହେଉଛି ସ୍ୱୟଂଭୁ ମନୁ, ଗୋଟେ ହେଉଛନ୍ତି ସତରୂପା। ତେଣୁ ସ୍ୱୟଂଭୁ ମନୁ ସତରୂପା ମୈଥୁନ ଧର୍ମରେ ପ୍ରଜା ସୃଷ୍ଟି କଲେ ସେତେବେଳେ ପ୍ରଜା ବିସ୍ତାର ହେଲା, ତା ପୂର୍ବରୁ ହେଉନଥିଲା। ତେଣୁ ମୈଥୁନ ଧର୍ମରେ ଯେତେ ପ୍ରଜା ସୃଷ୍ଟି କରାଯାଉଛି, ସେ ହେଉଛି ଧର୍ମ ବିରୁଦ୍ଧ କରାଯାଉନି, ଧର୍ମ ଅବିରୁଦ୍ଧ ଭୂତେଷୁ, ଭଗବତ ଗୀତାରେ ସେଥିପାଇଁ ଦଶମ ଅଧ୍ୟାୟରେ ଭଗବାନ କହିଲେ, ଧର୍ମ ଅବିରୁଦ୍ଧ ଭୂତେଷୁ କାମସି ଭରତ ସବ, ଯେଉଁମାନେ ବଦ୍ଧଜୀବ ରହିଛନ୍ତି ସେମାନେ ମୁକ୍ତି ପାଇବେ କେମିତି, ଏଇ ଭୌତିକ ଜଗତକୁ କେମିତି ଆସିବେ, ବହୁତ ଅନେକ ଜୀବ ରହିଛନ୍ତି, ଯେଉଁମାନେ ଯଦି ନ ଆସିବେ ତାଙ୍କର ସେ କାମନା ସେଇଭଳି ଭାବରେ ରହିଥିବ, ସେମାନେ ପୂରଣ ନହେଲେ ସେମାନେ ଏଇଭଳି ଭାବରେ ଅଶରୀରରେ ରହିଥିବେ, ତେଣୁ ଶରୀର ପ୍ରାପ୍ତ ହେବା ଦରକାର, ସେଥିପାଇଁ ପ୍ରଜା ସୃଷ୍ଟି କରିବା ପାଇଁ ବ୍ୟବସ୍ଥା କରାଯାଇଛି, ଭୌତିକ ଜଗତରେ ପ୍ରଜା ସୃଷ୍ଟି ହେଉଛି, ଯିଏ ଆସିଲେ ଏ ଭୌତିକ ଜଗତକୁ ଆସିଲେ ଉପଭୋଗ କରିବା ପାଇଁ ଚାହୁଁଛନ୍ତି ସେମାନେ, ତେଣୁ ଏହି ଉପଭୋଗ ମାଧ୍ୟମରେ ଯେତେବେଳେ ଜାଣିବେ ଯେ ପ୍ରକୃତରେ ଏ ଭୌତିକ ଜଗତ ଦୁଃଖାଳୟ ମଶାସୁତମ, ସେତେବେଳେ ସେ ଉପଭୋଗ କରିବାର ନିଶାକୁ ଭୁଲି ଭଗବାନଙ୍କ ଶରଣରେ ଯିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, କେନ୍ଦେ ବୋଲେ ହେ କୃଷ୍ଣ ଆମେ ତୁମର ଦାସ, ତୁମେ ବୋଲି ଆମର ହୈଲ ସର୍ବନାଶ। ସେତେବେଳେ ସେ କାନ୍ଦିକିରି କହିବେ, ପ୍ରଭୁ ମୁଁ ଆପଣଙ୍କର ଦାସ, ଆପଣଙ୍କୁ ଭୁଲି ମୁଁ ଏ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛି। ତେଣୁ ଯେଉଁମାନେ ଏଇ ଇସ୍କନ ଧାରରେ ଆସୁଛନ୍ତି ସେମାନେ ଏଇ ଚାରୋଟି ବିଧି ନିଷେଧ ଗ୍ରହଣ କରୁଛନ୍ତି, ଦିଉତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା, ଯେତେ ଅଧର୍ମ ଚତୁର୍ବିଧା, ଏ ଅଧର୍ମର ସ୍ଥାନ ରହିଛି, ତେଣୁ ଏହାକୁ ତ୍ୟାଗ କରିବାକୁ ପଡ଼ିବ। ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟରୁ ଯାଇ ଏ ଯେଉଁ ନୀତି ରହିଛି ଏ ନୀତିରେ କମ୍ପ୍ରମାଇଜ୍ କଲେ ନାହିଁ, କାରଣ ପ୍ରଭୁପାଦ ମହାରାଜଙ୍କ ପୂର୍ବରୁ ଆମର ଯେଉଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କର ଅନ୍ୟ ଶିଷ୍ୟମାନଙ୍କୁ ପଠାଇଥିଲେ, ବନ ମହାରାଜ ଇତ୍ୟାଦି ସବୁ ବହୁତ ଶିଷ୍ୟମାନେ ଥିଲେ, ତାଙ୍କର ପାଶ୍ଚାତ୍ୟ ଜଗତକୁ ଯାଇଥିଲେ, ବନ ମହାରାଜଙ୍କର ଗୋଟେ ରହିଛି ସେଣ୍ଟର ଇଂଲଣ୍ଡରେ ଲଣ୍ଡନରେ ରହିଛି, ତେଣୁ ସେଠି ବନ ମହାରାଜଙ୍କୁ ଜଣେ ଯେତେବେଳେ ସେ ଯେତେବେଳେ ଜଣେ ରହିଛନ୍ତି ଇଂଲଣ୍ଡର ଜଣେ ଜେଟ୍ ଲର୍ଡ଼ ଜଣେ ଲର୍ଡ଼ ଅଫ୍ ଜେଟ୍ଲ୍ୟାଣ୍ଡ, ତାଙ୍କୁ ସେ ଦେଖା ହେଲେ, ତାଙ୍କୁ କହିଲେ ଜେଟ୍ଲ୍ୟାଣ୍ଡ ଲର୍ଡ଼ ଅଫ୍ ଜେଟ୍ଲ୍ୟାଣ୍ଡ ତାଙ୍କୁ କହିଲେ, ମହାରାଜ ଆମକୁ ବ୍ରାହ୍ମଣ କରିଦେଇପାରିବେ? ନା କରିଦେବ ନା କେମିତି ହେବ, ନା ତୁମେ ଏଇ ଚାରୋଟି ନିୟମ ଗ୍ରହଣ କଲେ ହେଇପାରିବ, ନା କ'ଣ କ'ଣ, ନା ନୋ ନୋ ଗ୍ୟାମ୍ବ୍ଲିଙ୍ଗ, ନୋ ଇଲିସିଟ୍ ସେକ୍ସ, ନୋ ଇଣ୍ଟକ୍ସିକେସନ୍ ଆଣ୍ଡ ନୋ ଆନିମଲ୍ କିଲିଙ୍ଗ, ଦିଉତଙ୍କ ବାହନଙ୍କ ସ୍ତ୍ରୀଙ୍କ ସୁନା, ନା ଦିସ୍ ଇଜ୍ ଇମ୍ପସିବୁଲ, ଏଇଟା ଅସମ୍ଭବ। ତେଣୁ ସିଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ, ମହାରାଜ ଏଠି ଏଇଟା ସମ୍ଭବ ନୁହଁ, ଆମେ ଯଦି ଟିକେ ନିୟମକୁ କୋହଳ ନ କରିବା ତାହେଲେ ଏଠି ପ୍ରଚାର ହୋଇପାରିବ ନାହିଁ। ତେଣୁ ଭକ୍ତ ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କ ଉପରେ ବିରକ୍ତ ହୋଇଥିଲେ, କହିଲେ ତମେ ମୋତେ ଗୁରୁଗିରି ଦେଖାଉଛ, ତମେ ମୋର ଗୁରୁ ହେବ ନା ମୁଁ ତମର ଗୁରୁ? କିନ୍ତୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେ ଗୁରୁଙ୍କର କୃପା ପ୍ରାପ୍ତ ହୋଇଥିଲେ, ଭଗବାନଙ୍କ କୃପା ପ୍ରାପ୍ତ ହୋଇଥିଲେ, ସେଥିପାଇଁ ସେ ଏ ଯେଉଁ ନୀତି ରହିଛି ଏ ନୀତିରେ କୋହଳ କରିନାହାନ୍ତି। ଆମର ଓଡ଼ିଶାରେ ଆମର କୋହଳ କରିଦିଆହେଉଛି, କ'ଣ ନା ମାଗୁର ମାଛର ଝୋଲ ନବଯୁବତୀର କୋଲ ବେଟା ହରିହରିଆ କୋଲ, ଭଗବାନ ନାମ ନିଅ ତୁମେ ଯାହା କରୁଛ କର। କିନ୍ତୁ ପ୍ରଭୁପାଦ ମହାରାଜ ସେ କୋହଳ କରିନାହାନ୍ତି ନୀତିକୁ। ପାଶ୍ଚାତ୍ୟ ଜଗତରେ ସେମାନେ ମଦ ପିଇକିରି ବୁଲୁଥିଲେ, ରାସ୍ତାରେ ଗଡ଼ୁଥିଲେ, କିନ୍ତୁ ତଥାପି ସେମାନେ ଯେତେବେଳେ ପ୍ରଭୁପାଦଙ୍କର ଆନ୍ଦୋଳନ ଯୋଗ ଦେଲେ ସେତେବେଳେ ସେସବୁ ତ୍ୟାଗ କରିଦେଲେ, କାରଣ ସେମାନେ ଗୋଟେ ଉନ୍ନତ ସ୍ୱାଦ ପ୍ରାପ୍ତ ହେଲେ। ତେଣୁ ଏଭଳି ଭାବରେ ଦିଦି ଯେତେବେଳେ କଶ୍ୟପମାନଙ୍କୁ ପ୍ରାର୍ଥନା କରୁଛନ୍ତି, ଏସବୁ ବର୍ଣ୍ଣନା କରାଯିବ। କଶ୍ୟପ ଅସମୟରେ ଯେଉଁ ଗର୍ଭ ଧାରଣ କଲେ ଦିଦି ତାଙ୍କ ସହିତ ସଙ୍ଗ କରିବାରୁ, ତେଣୁକରି ଏଇ ଦୁଇ ଜଣ ଆସିଲେ ଆଦି ଦୈତ୍ୟ ବୋଲି କୁହାଯାଉଛି। କିଏ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶ୍ୟପ ଏ ବିଷୟରେ ବର୍ଣ୍ଣନା କରାଯିବ। ଜୟମାନଙ୍କ କଥା ବିଡ଼ି ବିଷୟ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ନିଦାୟ ଗୋର।